ମନମନ୍ଥନରୁ ସଞ୍ଜାତ ଅମୃତ ସଂସାରକୁ କରିଥାଏ ଅମୃତମୟ। ସେ କେତେବେଳେ ଧ୍ୟାନର କଳ୍ପବଟ ତ ଆଉ କେତେବେଳେ ଭକ୍ତିର ତୁଳସୀ ଜଟ, କେତେବେଳେ ପ୍ରେମର ଗୁଣ୍ଡିଚା ଜାତ ତ ଆଉ କେତେବେଳେ ସତ୍ୟର ଜଗନ୍ନାଥ। ଏକ ନାନ୍ଦନିକ ତୃପ୍ତିପୁଲକର ମଧୁମୟ ଅନୁଭବ ଅମୃତ ଅମରତ୍ୱର ସନ୍ଧାନ ଦିଏ, ଜଡ଼କୁ କରେ ଚେତନ, ଆଉ ନୁକୁରା ଦେହରେ ଖେଳାଇ ପାରେ ରହସ୍ୟମୟ ଜହ୍ନରାତିର ସ୍ୱପ୍ନାଞ୍ଜନ। ଦିବ୍ୟ ଚେତନାର ପ୍ରଣବ ଓଙ୍କାର ଶ୍ରୀ ଜଗନ୍ନାଥ ହିଁ ଅମୃତମୟ ଉପଲବ୍ଧ।
ଅମୃତ 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 ଶ୍ୱେତ ମନ ମନ୍ଥନରୁ ଜାତ, ଶ୍ୱେତ ଧ୍ୟାନର କଳ୍ପବଟ, ଶ୍ୱେତ ମନ ମନ୍ଥନରୁ ଜାତ, ଶ୍ୱେତ ଧ୍ୟାନର କଳ୍ପବଟ, ଶ୍ୱେତ ଜ୍ଞାନର ମହାପ୍ରସାଦ, ଶ୍ୱେତ ସତ୍ୟର ଶ୍ରୀ ଜଗନ୍ନାଥ। ଅମୃତ ଧର୍ମର ଖଣ୍ଡୁଆ ପାଠ, ସେ ତ ପ୍ରେମର ଗୁଣ୍ଡିଚା ଜାତ, ସେ ତ ଭାବର କଳା ଗୋବିନ୍ଦ। ଅମୃତ 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 ଶାନ୍ତିର ଗୀତ ଗୋବିନ୍ଦ, ସେ ତ ମୁକ୍ତିର କଂସାକ ବାଟ, ସେ ତ ମୋକ୍ଷର ଶ୍ରୀକ୍ଷେତ୍ର ଚାନ୍ଦ। ଅମୃତ 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 ଅମୃତ।